ସୁଜାତା ବେହେରା 18 ନମ୍ବର ନାଳବନ୍ଧ ମୁଣ୍ଡ ସାହିରୁ କହୁଛି। ଆମର ଏଠି ଅଳିଆ ଗାଡି ଠିକ ସେ ଆସୁନି, ଘର ପାଖରେ ଡ୍ରେନ ପାଣି ବି ଗଧେଇକି ରହୁଛି, ସେ ପାଣି ପୁରା ଅପରିଷ୍କାର। ଦୟାକରିକି ସେ ପାଣିକୁ ଟିକେ ପରିଷ୍କାର କରି ସଫା ସଫି କରନ୍ତୁ। ତା ସହିତ ଆମର ଲାଟ୍ରିନ୍ ବି ର ସୁବିଧା ବି ନାହିଁ। ତାପରେ ଆଜି ଆସିଥିଲେ ଆମ ସାହିରେ କ୍ୟାମ୍ପ ପଡ଼ିଲା ସୀତା ତରଫରୁ, ଆମେ ଲାଟ୍ରିନ୍ ପାଇଁ ଆବେଦନ ବି କଲୁ, ସେଥିପାଇଁ ଆମେ ବହୁତ ଖୁସି ଅଛୁ। ସେଥିପାଇଁ ସୀ ସାର୍ କୁ ଆଉ ଯୋଉମାନେ ଆମକୁ ସାହାଯ୍ୟ କଲେ ସେମାନଙ୍କୁ ବି ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।